ଘଣ୍ଟାରେ ଆମର ମୁଖ୍ୟତଃ ଭାବରେ କନ୍ଧମାଳ ଜିଲ୍ଲାର ଖଜୁରୀପଦା ଗାଁରେ ସର୍ବାଧିକ ବର୍ଷା 42 ମିଲିମିଟର ରେକର୍ଡ କରାଯାଇଛି। ସୁନ୍ଦରଗଡ଼ର ଟେନ୍ସାଠାରେ 35.2 ମିଲିମିଟର ରେକର୍ଡ କରାଯାଇଛି। ତା ସହିତ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ମଧ୍ୟ ରେକର୍ଡ କରାଯାଇଛି। ସର୍ବୋଚ୍ଚ ଦିନ ତାପମାତ୍ରା ବଲାଙ୍ଗୀର ଏବଂ ତାଳଚେରରେ 36 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ତାପମାତ୍ରା 35 ଡିଗ୍ରୀ କିମ୍ବା ତାଠାରୁ କମ୍ ରେକର୍ଡ କରାଯାଇଛି। ବର୍ତ୍ତମାନ ଯଦି ନିର୍ଦ୍ଦିଷ୍ଟ ଭାବେ ଦେଖିବା ଉତ୍ତର ଓଡ଼ିଶାରୁ ଆରମ୍ଭ କରି ଆମର ଯେଉଁ ଆନ୍ଧ୍ରପ୍ରଦେଶ ଉପକୂଳ ଯାଏ ଗୋଟେ ବାୟୁମଣ୍ଡଳରେ ନିମ୍ନ ଚାପ ରେଖା ପାଖାପାଖି 0.9 କିଲୋମିଟର ଉପରେ ସକ୍ରିୟ ରହିଛି ଏବଂ ଏହା ସହିତ ଗୁରୁଚାପ ବଳ ଯେଉଁଟାକି ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳର ପ୍ରଭାବରେ ରାଜ୍ୟ ମଧ୍ୟକୁ ଆମର କ୍ରମାଗତ ଭାବେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି। ଉଭୟ ନିମ୍ନଚାପ ରେଖା ଏ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହେବା ସହିତ କିଛି ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ଏବଂ ପବନ 30-40 କିଲୋମିଟର ରହିବାର ସମ୍ଭାବନା ରହିଛି। ଆସନ୍ତାକାଲି ଏହି ଯେଉଁ ପ୍ରଭାବ ରହୁଛି ଆହୁରି ବୃଦ୍ଧି ପାଇବ, କାରଣ ବାୟୁମଣ୍ଡଳର ମଧ୍ୟଭାଗରୁ ଉପରିଭାଗ ମଧ୍ୟରେ ଏକ ନିମ୍ନଚାପ ରେଖା ସୃଷ୍ଟି ହେବାର ସମ୍ଭାବନା ରହୁଛି। ଏହି ଯେଉଁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ସଂସ୍ପର୍ଶରେ ଆସି ପରସ୍ପରଶୀଳ ପ୍ରତିକ୍ରିୟାଶୀଳ ହୋଇ ଅତ୍ୟଧିକ ଉଚ୍ଚ ମାତ୍ରାରେ ବିଜୁଳି ଘଡ଼ଘଡ଼ି ସୃଷ୍ଟି କରିବା ସହିତ କିଛି ଜିଲ୍ଲାରେ ପବନର ବେଗ 45-55 କିଲୋମିଟର, ତା ସହିତ ଝଡ଼ି ବର୍ଷା, କୁଆପଥର ବର୍ଷା ଏବଂ କିଛି ଜିଲ୍ଲାରେ ବର୍ଷାର ପରିମାଣ 7-11 ସେଣ୍ଟିମିଟର ଅର୍ଥାତ୍ ଭାରି ବର୍ଷା ହେବାର ସମ୍ଭାବନା ଥିବାରୁ ପାଖାପାଖି 14 ଜିଲ୍ଲାକୁ ଆମ ତରଫରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଅବଶିଷ୍ଟ ଯେଉଁ 16 ଜିଲ୍ଲା ରହୁଛି, କିଛି ଜିଲ୍ଲାରେ ଆମର ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, ପବନ 30-40 କିଲୋମିଟର ପାଇଁ ଆମର ୟେଲୋ ଆଲର୍ଟ ଜାରି କରାଯାଇଛି। 20 ତାରିଖ ବେଳକୁ ଆମର ଦକ୍ଷିଣ ଉପକୂଳ ଓଡ଼ିଶା ସହିତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଭାରି ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, ପବନ 30-40 କିଲୋମିଟର ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। କିଛି ଜିଲ୍ଲାକୁ ଆମର ୟେଲୋ ଆଲର୍ଟ ମଧ୍ୟ ଜାରି କରିଛି। 21 ତାରିଖ ବେଳକୁ ଧୀରେ ଧୀରେ ବର୍ଷାର ପରିମାଣ କମିବ। 22 ତାରିଖ ପରଠାରୁ ପାଗ ସମ୍ପୂର୍ଣ୍ଣ ଭାବେ ଶୁଖିଲା ରହିବାର ସମ୍ଭାବନା ରହୁଛି। ତା ସହିତ ତାପମାତ୍ରା ଆଗାମୀ 3 ଦିନ ମଧ୍ୟରେ ଆହୁରି 3-5 ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବାର ସମ୍ଭାବନା ରହୁଛି। ଏହି ଯେଉଁ ବର୍ଷା ପ୍ରଭାବରେ ମୁଖ୍ୟତଃ ଭାବରେ 19 ଏବଂ 20ରେ ସର୍ବାଧିକ ପ୍ରଭାବ ରହିବ। ଚାଷ ପାଇଁ ମୁଖ୍ୟତଃ ଭାବରେ ଆମେ ଯଦି ଦେଖିବା ଯେଉଁ କୁଆପଥର ବର୍ଷା ପାଇଁ ଚାଷୀ ଭାଇମାନଙ୍କୁ ଆମର ଜାଲି, ଖାସ କରିକି ଯେଉଁ କୁଆପଥର ରକ୍ଷା ପାଇଁ ବର୍ଷାରୁ ରକ୍ଷା ପାଇଁ ଜାଲି ଲଗାଇବା ପାଇଁ ସୂଚନା ଦିଆଯାଇଛି। ଏବଂ ଯେଉଁ ରବି ଫସଲ ରହୁଛି, ଖାସ କରିକି ଆମର ପନିପରିବା ଏବଂ ଅନ୍ୟ ଅମଳଯୁକ୍ତ ଫସଲ ରହୁଛି, ତାକୁ ଅମଳ କରି ସୁରକ୍ଷିତ ସ୍ଥାନରେ ଗଚ୍ଛିତ ରଖିବା ପାଇଁ ମଧ୍ୟ ସୂଚନା ଜାରି କରିଛି। ଏବଂ ବିଜୁଳି ଘଡ଼ଘଡ଼ି ସମୟରେ ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣମାନଙ୍କୁ ଆମ ତରଫରୁ ସୂଚନା ଦେଇଛି।